ଗୋଟେ ନମ୍ବର ଦବ ବୋଲେ ମୁଁ ଶ୍ରୀ ଦେବଦାନୀ ଗ୍ରାମ ରାଇକୋଲ ଦେଶୀ କୁକୁଡ଼ା ଚିକେନ କହିବି ସୋରିଷ ବାଟା ଦେଇ ତାକୁ ଗୋଳେଇ ଲୁଣ ଲଙ୍କା ହଳଦୀ ପକେଇ ଗୋଟେ ମାଟି ହାଣ୍ଡିରେ ଗୋଳେଇକି ତାକୁ ବସେଇକି ଘୋଡ଼ଣି ଦେଇ ସ୍ୱାଦ ଅନୁସାରେ ଲୁଣ ପକେଇ ସିଝିଗଲେ ତାକୁ ହେଲା ମାଟି ହାଣ୍ଡି ଦେଶୀ କୁକୁଡ଼ା ଚିକେନ।